ନମସ୍କାର, ମୁଁ ରୂପଶ୍ରୀ ସାହୁ। ମୁଁ ନୀଳାଙ୍କାରୀ ନଗରର ବାସିନ୍ଦା। ମୁଁ 21 ନମ୍ବର ୱାର୍ଡରୁ କହୁଛି। ଆମ ଘର ପାଖକୁ ଅଳିଆ ଗାଡି ଠିକସେ ଆସୁନି, ଯେଉଁଥିପାଇଁ ଆମେ ଅଳିଆ ନେଇକି ବହୁତ ଦୂର ପକେଇବାକୁ ଆମକୁ ପଡୁଛି। ସେଥିପାଇଁ PWD, ଆମର ବି PWD ପରିବାର ବି ଅଛନ୍ତି, ଯେହେତୁ ଆମକୁ ଏତେ ବଡ ଅଳିଆ ପକେଇବାକୁ ଅସୁବିଧା ହେଉଛି, ଆମେ ଏତେ ବଡ ଚାଲି ଚାଲି ଯାଇ ବି ପାରୁନୁ। ସେଥିପାଇଁ ଦୟାକରି ଆମ ଘର ପାଖକୁ ଯଦି ପ୍ରତିଦିନ ଅଳିଆ ନବା ପାଇଁ ଅଳିଆ ଗାଡି ଆସନ୍ତା, ବଡ ନୁହଁ ଆମର ଛୋଟ ହେଲେ ବି ଚଳିବ, ଯଦି ଆସନ୍ତା ଆମେ ଆପଣଙ୍କ ପାଖରେ ଚିର ଉପକୃତ ହୁଅନ୍ତୁ। ଧନ୍ୟବାଦ।